आकाशवाणी संबलपुर आंचलिक खबर पढ़ुछन संपा राय। जुहार, पहला मुखिया खबर। केंद्र सरकार गांव इलाकार विकास के सबुबले प्राथमिकता दौछन कहले प्रधानमंत्री। स्वामित्व योजना थी बांटले 65 लाख संपत्ति कार्ड। आकाशवाणी मन की बात कार्यक्रम थी आईबा काल देशवासी संगे भाव विनिमय करबे प्रधानमंत्री। संबलपुर पीएचडी पड़िया ठाने आस्थान मूल हो संबलपुर पुस्तक मेला और राज्य शीत लहरी जारी आईबा 3-4 दिन भीतर कमबा तापमात्रा। एथर पूरा खबर। सरकार गां लुकर विकास के सबुबले प्राथमिकता दौछन बोली प्रधानमंत्री नरेन्द्र मोदी कहिछन। स्वामित्व योजना अधीन थी संपत्ति कार्ड बांटवार अवसर प्रधानमंत्री कहिछन गां इलाकान रहुथबा लुकर विकास लागि सरकार भिन्न भिन्न योजना लागू करिछन।
स्वामित्व योजना से गांव के विकास की प्लानिंग और उस पर अमल अब काफी बेहतर हो रहे हैं। आज हमारे पास स्पष्ट नक्शे होंगे तो विकास के काम की प्लानिंग भी सटीक होगी। अब प्रॉपर्टी राइट्स मिलने से ग्राम पंचायतों की मुश्किलें भी दूर होगी। स्वामित्व योजना में मैपिंग का काम ड्रोन कर रहे हैं। वहीं नमो ड्रोन दीदी योजना से गांव की बहनें ड्रोन पायलट बन रही हैं। वो ड्रोन से खेती में मदद कर रही हैं। इससे उन्हें अतिरिक्त कमाई हो रही है।
ये अवसर प्रधानमंत्री आभासी जरिए ओडिशा सहित 10 राज्य और 2 केन्द्र शासित अंचल 50,000 नु अधिका गांव लुक को 65 लाख संपत्ति कार्ड बांटिछन। मुख्यमंत्री मोहन चरण माझी रायगड़ा ठाने हेथिबार गुटे खास कार्यक्रम थी जोग देकरी 142 जन हिताधिकारी को संपत्ति मालिकाना जमी पट्टा देछन। प्रधानमंत्री आभासी जरिए स्वामित्व योजनार हिताधिकारी रायगड़ा जिलार गजेन्द्र संगीतांकर संगे कथाबार्ता करिछन। ई बाबदे तांकर प्रतिक्रिया थी गजेन्द्र संगीता कहिछन।
गजेन्द्र संगीता स्वामित्व योजना द्वारा कौन कौन लाभ हम से विषय में पचारे स्वामित्व योजना महाकुरु लोन नहीं मो पा पाठ पढ़े पार्टी छोट घर उठे पार्टी आगे कथा जो सुजोग मिलला मुझे बहुत बहुत गर्व अनुभव कर मत 60 वर्ष पर मिलला प्रपर्ट कार्ड हाँ शाशु शुर थे लड़ने किसी पार्लानी कितने पुणे आउ थ मुझे लड़ला पर मत मिल पारा बहुत बहुत खुशी। तहसील स्टाफ को धन्यवाद दूची आउ जो समस्त योजना जो आरंभ कले प्रधानमंत्री को धन्यवाद दूची श्रीजुक्त
कार्यक्रम थी राजस्व आउ विपर्जय परिचालना मंत्री सुरेश पुजारी सहित रायगड़ा विषम कटक विधायक जिल्लापाल प्रमुख उपस्थित थिले। इन जनई दिया जाय पारे जे ग्रामीण भारत अर्थनीति के आके नेबार लक्ष्य थी 2020 मसीहा प्रधानमंत्री श्री मोदी स्वामित्व योजनार शुभारंभ करिथिले। प्रधानमंत्री नरेन्द्र मोदी आइबा काल सकाल 11 बजे आकाशवाणी मन की बात कार्यक्रम जरिए देश आउ दुनिया सारा लोकर संगे भाव विनिमय करबे। इटा तांकर 118 नंबर मन की बात कार्यक्रम हेबा। मन की बात कार्यक्रम आकाशवाणी आउ दूरदर्शन जरिए आर एआईआर न्यूज वेबसाइट न्यूज ऑन एआईआर मोबाइल आप थी प्रसारण करा जिबा। आकाशवाणी संवाद डीडी न्यूज पीएमओ ऑफिस सूचना आउ प्रसारण मंत्रणालयर यूट्यूब चैनल थी भी इटा प्रसारण करा जिबा। प्रधानमंत्री हिंदी अभिभाषण उतरु आंचलिक भाषा थी इतार प्रसारण करा जिबा। सही दिन रातिर 8 बजे आंचलिक भाषातरण फेरघाए प्रसारण करा। संसद बजेट अधिवेशन आएबा 31 तारीख नु मूल हेबा। एप्रिल 4 तारीख तक हेबार की थिबार ई अधिवेशन 2 खेपे बसबा। आएबा 31 तारीख नु फेब्रुआरी 13 तारीख तक चालबार की थिबार पहला अधिवेशन थी 10 कार्य दिवस आर मार्च 10 तारीख नु एप्रिल 4 तारीख तक चालबार की थिबार 2 नंबर अधिवेशन थी 18 कार्य दिवस रही। अधिवेशन पहला दिन राष्ट्रपति द्रौपदी मुर्मू 2 सदन मिलित अधिवेशन के संबोधित करबे। फेब्रुआरी 1 तारीख दिन अर्थमंत्री निर्मला सीतारमण 2025-26 आर्थिक बछर लगी बजेट आगत करबे बोली आमर संवाददाता जनईछन। सिंगापुर राष्ट्रपति थर्मन सन्मुगरत्नम आज ओडिशा गस्तर 2 नंबर दिन पुरी जिलार रघुराजपुर ऐतिह गां आर कोणार्क सूर्य मंदिर परिदर्शन करिछन। सिंगापुर राष्ट्रपति सेनर लोकमानकर घरे पट्टचित्र बनाबार शैली देखबार सहित शिल्पीमानकर सहित आलोचना करिथिले। सेंता आज उपरबेला भुवनेश्वर अंधारुआ ठाने थिबार भारत बायोटेक्र टीका तयारी केन्द्र के सिंगापुर राष्ट्रपति परिदर्शन करबार सहित अधिकारीमानकर संगे आलोचना करिछन। ଗଲାକାଲି ତାଙ୍କର ଗସ୍ତର ପହିଲା ଦିନ ରାଜ୍ୟ ସରକାର ଆର୍ ସିଙ୍ଗାପୁରର ଭିନ୍ ଭିନ୍ ସଂସ୍ଥା ଭିତରେ 8 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ଆର୍ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟର ବିଦ୍ୟୁତ୍ ଯୋଗାଣ ଉପରେ ନଜର ରଖବାର ଲାଗି ଡାଟା ମନିଟର ସେଣ୍ଟରକେ ଉଦ୍ଘାଟନ କରିଛନ୍। ଦେଶେ ପହିଲା କରି ଏନ୍ତା ସେଣ୍ଟର ଖୋଲାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ଇତାର ଜରିଏ ରାଜ୍ୟର କେନ୍ସି ଘରର ବିଦ୍ୟୁତ୍ ମିଟରର ପୂରା ତଥ୍ୟ ଉପରେ ନଜର ରଖାଯିବାର ସହିତ କେନ୍ସି ଅସୁବିଧା ଦେଖାଦେଲେ ସମସ୍ୟାର ସମାଧାନ ଜଲ୍ଦି କରାଯାଇପାରବା। ଇ ସେଣ୍ଟର ଜରିଏ ବାତ୍ୟା କାଲବୈଶାଖୀ ବାଗିର ପ୍ରାକୃତିକ ବିପର୍ଯ୍ୟୟ ସମ୍ୟାତି ମୁକାବିଲା ଲାଗି ଆକ୍ତୁରା ତୟାରୀ ଭିଲ୍ କରାଯାଇପାରବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷଠାରେ ହୋଇଥିବା ଏହି ବୈଠକଟି ରାଜ୍ୟର 63 ଗ୍ରାମ୍ୟ ଉନ୍ନୟନ ବିଭାଜନର କାମ ସମୀକ୍ଷା ହୋଇଥିଲା। ଏହି ବୈଠକଟି ସବୁ ବିଭାଜନର ବିଭାଗୀୟ ଅଧିକାରୀମାନେ ଆଭାସୀ ଜରିଏ ସାମିଲ ହୋଇକରି ନିର୍ମାଣାଧୀନ ସବୁ ପ୍ରକଳ୍ପମାନଙ୍କର ସ୍ଥିତି ବାବଦେ ପ୍ରମୁଖ ଶାସନ ସଚିବଙ୍କୁ ଜଣାଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ନ୍ୟାସନାଲ ବୁକ୍ ଟ୍ରଷ୍ଟ ଏନ୍ବିଟି ଆର୍ ସେତୁ ଅନୁଷ୍ଠାନ ତରଫୁ ଆଜି ସମ୍ବଲପୁରର ପିଏଚ୍ଡି ପଡ଼ିଆଠାରେ ପୁସ୍ତକ ମେଳା ମୂଲ ହୋଇଛି। 9-ଦିନିଆ ପୁସ୍ତକ ମେଳାକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରବାର କାର୍ଯ୍ୟକ୍ରମ ରହିଛି। ମେଳାଥି 200 ଷ୍ଟଲ୍ ରହିବା ଆର୍ ଫି ଦିନ ଭିନ୍ ଭିନ୍ କାର୍ଯ୍ୟକ୍ରମ ହେବା। ସ୍କୁଲ ଛୁଆଙ୍କ ଲାଗି ଭିନ୍ ଭିନ୍ କାର୍ଯ୍ୟକ୍ରମ ରହିଛି। ପୁସ୍ତକ ମେଳାଥି ବହୁତ କବି ଆର୍ ବିଦ୍ୱାନ ଲୋକେ ଯୋଗ ଦେବେ। ସମଲେଶ୍ୱରୀ ମନ୍ଦିରନ ଆଇସ୍ଥାନୁ ଭୋଗ ବ୍ୟବସ୍ଥା ଫେରଘାଏ ମୂଲ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁରର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମଲେଇ ମନ୍ଦିର ପରିସନ୍ନ ହୋଇଥିବାର ନୂଆ ଭୋଗ ମଣ୍ଡପକେ ଉଦ୍ଘାଟନ କରବାର ସହିତ ଭୋଗ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ 4 ହେଲା କୋଭିଡ୍ ସମୟାନୁ ଭୋଗ ବ୍ୟବସ୍ଥା ବନ୍ଦ ଥିଲା। ରାଜ୍ୟ ଇ ଖରିଫ୍ ଋତୁ ଲାଗି ଧାନଘିନା ପ୍ରକ୍ରିୟା ଜାରି ହୋଇଛି। ଇତି ସ୍ୱଚ୍ଛତା ଆଣବାର ଲାଗି ରାଜ୍ୟ ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ସବୁ ଜିଲ୍ଲାଥି 217 ଏନ୍ଫୋର୍ସ ଟିମ୍କେ ଏହି କାମଥି ଲଗାଯାଇଛି। ଆଉ ବାହାର ରାଜ୍ୟର ଧାନ ଗାଡ଼ି ବାବଦ ଅଭିଯୋଗ ଉପରେ ତୁର୍ତ୍ତି ପଦକ୍ଷେପ ନିଆଯାଉଛି। ଏହି ଟିମ୍ ଖାସ୍ କରି ସିମ୍ନା ରାଜ୍ୟନୁ ଧାନ ନେଇକରି ଆସୁଥିବା ଗାଡ଼ି ଉପରେ କଡ଼ା ନଜର ରଖୁଛନ୍। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଇ ବାବଦେ କଡ଼ା ନିର୍ଦ୍ଦେଶ ଦେବାର ସହିତ ଦରକାର ଅନୁସାରେ ଏନ୍ଫୋର୍ସମେଣ୍ଟ ମୁତୟନ କରିଛନ୍। ଜଙ୍ଗଲ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫୁ ଆଜି ହୀରାକୁଦ ଜଳଭଣ୍ଡାରନ ପକ୍ଷୀଗଣତି କାମ ଶେଷ ହୋଇଯାଇଛି। ସକାଳର 6 ପକ୍ଷୀଗଣନା ମୂଲ ହୋଇକରି ବେଲବୁଡ଼ର 6 ତକ ଚାଲିଥିଲା। ଏଥିଲାଗି 21 ସେକ୍ଟର କରାଯାଇଥିବା ବେଳେ ଜଳଭଣ୍ଡାରର 533 ବର୍ଗ କିଲୋମିଟର ଇଲାକାନ ଏହି ଗଣନା କରାଯାଇଥିଲା। ସିଆଡ଼େ ପାୱାର ଚ୍ୟାନେଲର 5.7 ବର୍ଗ କିଲୋମିଟର ଇଥି ସାମିଲ ଅଛି। ଇ ବଛର ଛତିଶଗଡ଼ ସିମ୍ନାର ସୁଖାସୋଢ଼ା ଆର୍ ଅନ୍ତରାଡ଼ି ତକ୍ ଇ ଗଣନା କରାଯାଇଛି। 70 32 ଦଲ୍ଥି ପକ୍ଷୀଗନ୍ତି କାମ କରିଥିଲେ। ସିଆଡ଼େ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର 7 ଗଣ୍ଡନ ଭିଲ୍ ପକ୍ଷୀଗଣନା କାମ ମୂଲ ହୋଇଛି। ମହାନଦୀ ବନ୍ୟପ୍ରାଣୀ ଅଧିକାରୀଙ୍କ ନେତୃତ୍ୱଥି କୁସଙ୍ଗ ରେଞ୍ଜ ଅଧୀନତି 3 ଦଲ୍ ପକ୍ଷୀଗଣନାଥି ସାମିଲ ହୋଇଛନ୍। ସମ୍ବଲପୁରୀ ଧନୁଯାତ୍ରାର 4 ଦିନେ ଆଜି ଚାଉଁରପୂର୍ଣ୍ଣ ହୋଇଥିବାର ଗୋପପୁରଠାରେ ରାସକେଳି ସାଙ୍ଗେ କାଳିୟ ଦଳନ କାର୍ଯ୍ୟକ୍ରମ ହୋଇଯାଇଛି। ସେନ୍ତା ମଥୁରା ନଗରୀନ ଆଜି କଂସ ମହାରାଜଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ ହୋଇଥିଲା। ବେଲବୁଡ଼େ କଂସଙ୍କର ଗୋପପୁରର ସମାଚାର ପ୍ରେରଣ କୃଷ୍ଣ ବଳରାମଙ୍କୁ ଧନୁଯାତ୍ରା ବୁଲାବାର ଲାଗି ଅକ୍ରୁରଙ୍କୁ ଗୋପପୁର ପ୍ରେରଣ ବାଗି ଦୃଶ୍ୟ ଦେଖବାରକେ ମିଳିଛି। ବୁର୍ଲା ହାଇସ୍କୁଲ ପାଖର ଖେଲପଡ଼ିଆଠାରେ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ହୋଇଯାଇଛି। ମ୍ୟାଚ୍ଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଧାୟକ ଜୟନାରାୟଣ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର, ମହାନଗର ନିଗମ ଆୟୁକ୍ତ ବେଦଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗଥି ଆଜି ରାଞ୍ଚିଠାରେ ହାଇଦ୍ରାବାଦ ତୋଫାନ୍ସ ଆର୍ ତାମିଲନାଡୁ ଡ୍ରାଗନ୍ସ ଭିତରେ ବେଲବୁଡ଼ର 6 ଖେଲ ଚାଲିଛି। ସିଆଡ଼େ ଟିମ୍ ଗୋନାସିକା ଆର୍ ୟୁପି ରୁଦ୍ରାସ ଭିତରେ ରାତିର 8:15 ଖେଲ ହେବା। ରାଜ୍ୟ ଶୀତଲହରୀ ଜାରି ରହିଛି। ଆଇବା 3-4 ଭିତରେ ତାପମାତ୍ରା ଆହୁରି କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା 3 ବହଲିଆ କୁହୁଡ଼ି ହେବା ବୋଲି 4 ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଶେଷେ ମୁଖ୍ୟ ଖବର ଫେରଘାଏ। କେନ୍ଦ୍ର ସରକାର ଗାଁ ଇଲାକାର ବିକାଶକେ ସବୁବେଳେ ପ୍ରାଥମିକତା ଦେଉଛନ୍ କହିଲେ ପ୍ରଧାନମନ୍ତ୍ରୀ। ସ୍ୱାମିତ୍ୱ ଯୋଜନାଥି ବାଣ୍ଟିଲେ 65 ସମ୍ପତ୍ତି କାର୍ଡ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଇବାକାଲି ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସମ୍ବଲପୁର ପିଏଚ୍ଡି ପଡ଼ିଆଠାରେ ଆଜିଠାନୁ ମୂଲ ହେଉଛେ ସମ୍ବଲପୁର ପୁସ୍ତକ ମେଳା। ଆଉର୍ ରାଜ୍ୟ ଶୀତଲହରୀ ଜାରି। ଆଇବା 3-4 ଭିତରେ କମ୍ବା ତାପମାତ୍ରା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।